ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଏକ ପୂର୍ଣ୍ଣ ନିଦର୍ଶନ ବୋଲି ଗତକାଲି ସପ୍ତମ ଦିବସରେ ମହାରାଜା କଂସଙ୍କ ରାଜ ଅତିଥି ଭବନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବରଗଡ଼ର ଏହି ଯାତ୍ରା କେବଳ ସେହି ଅଞ୍ଚଳର ଭାଷା ସଂସ୍କୃତି ନୁହେଁ, ବରଂ ଏହା ଜନଜୀବନ ଓ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି।
ଏ ଧନୁଯାତ୍ରା ଯେଭଳି ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତା ପାଇବ ସେଥିପାଇଁ ଏକ ସ୍ୱତନ୍ତ୍ର କମିଟି ମଧ୍ୟ କରାଯାଇଛି ଏବଂ ତା'ର ଅଧ୍ୟୟନ ଜାରି ରହିଛି। ମୁଁ ନିଶ୍ଚିତ ଭାବରେ ଦୃଢ଼ ନିଶ୍ଚିତ ଯେ ଏଥିରେ ଆମ ରାଜ୍ୟ ସରକାର ସଫଳ ହେବେ। ଆଜି ନହେଲେ କାଲି ବରଗଡ଼ର ଧନୁଯାତ୍ରା ବିଶ୍ୱ ଐତିହ୍ୟ ମାନ୍ୟତା ନିଶ୍ଚିତ ଭାବରେ ହାସଲ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 13 କୋଟି ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ରାଜଦରବାର, 114 କୋଟି ଟଙ୍କା ବ୍ୟୟରେ ଜିରା ନଦୀ ଉପରେ ନିର୍ମିତ ହେବାକୁ ଥିବା ଆନିକଟ ଏବଂ 40 କୋଟି ବ୍ୟୟରେ ବରଗଡ଼ କେନାଲ ଉପରେ ବକ୍ସ କଣ୍ଟ୍ରିଟ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ଏଥିସହିତ 1362.85 କୋଟି ଟଙ୍କାର ଅନ୍ୟାନ୍ୟ 123 ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା 3 ଉଦ୍ୟୋଗ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ୍ ଲାଭାଂଶ ଭାବେ ରାଜ୍ୟ ସରକାରଙ୍କୁ ମୋଟ 6,49,97,000 ପ୍ରଦାନ କରିଛନ୍ତି। ଓଡ଼ିଶା ଲୋକସେବା ଭବନ କାର୍ଯ୍ୟାଳୟଠାରେ ଗତକାଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଲାଭାଂଶର ପ୍ରତୀକାତ୍ମକ ଚେକ୍ ପ୍ରଦାନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରର ନୀତିକାନ୍ତି ଅନୁଯାୟୀ ଆଜି ରାତି 11:00 ଶ୍ରୀଜୀଉମାନଙ୍କ ରାତି ପହୁଡ଼ ନୀତି ଆରମ୍ଭ ହୋଇ ରାତି 2 ପର୍ଯ୍ୟନ୍ତ ବଳବତ୍ତର ରହିବ। ରାତି 2 ଶ୍ରୀଜୀଉମାନଙ୍କ ଦ୍ୱାର ଫିଟାନୀତି ଅନୁଷ୍ଠିତ ହୋଇ ଶ୍ରୀମନ୍ଦିର ଖୋଲା ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ସମସ୍ୟାର ସମାଧାନ ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ସଠିକ୍ ବନ୍ଦୋବସ୍ତ, ଦୀର୍ଘଦିନ ଧରି ସ୍ଥାୟୀ ଭାବେ ବସବାସ କରୁଥିବା ଦୈତାପତି ନିଯୋଗ, ସେବାୟତ ଓ ମଠଗୁଡ଼ିକୁ ଜମି ପ୍ରଦାନ ନେଇ ଥିବା ନୀତିରେ ସଂଶୋଧନ କରାଯିବା ଉପରେ ଆଲୋଚନା ହୋଇଥିଲା। ଜଗନ୍ନାଥଙ୍କ ସମ୍ପତ୍ତିକୁ ଜବରଦଖଲ ମୁକ୍ତ କରି ସର୍ବୋଚ୍ଚ ମୂଲ୍ୟରେ ଆବଣ୍ଟିତ କରିବା ନେଇ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭାରତର ଇତିହାସରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବରଗଡ଼ ଜିଲ୍ଲାର ଘେସ୍ ଜମିଦାର ଶହୀଦ ମାଧୋ ସିଂହଙ୍କର ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କର ପ୍ରେରଣାରେ ଇଂରେଜମାନଙ୍କର ରାଜସ୍ୱ ଆଦାୟ ନୀତିକୁ ବିରୋଧ କରି ମାଧୋ ସିଂହ ତତ୍କାଳୀନ ସରକାରଙ୍କ ରୋଷର ଶିକାର ହୋଇଥିଲେ। ଏକ ମିଥ୍ୟା ଅପରାଧ ଅଭିଯୋଗରେ ସମ୍ବଲପୁର ଜେଲ୍ରେ 1858 ଆଜିର ଦିନରେ ମାଧୋ ସିଂହଙ୍କୁ ଫାଶୀ ଦିଆଯାଇଥିଲା। ମାଧୋ ସିଂହଙ୍କ ବ୍ୟତୀତ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରୁ ଦେଶ ସ୍ୱାଧୀନତା ପାଇଁ ଯେଉଁମାନେ ପ୍ରାଣବଳି ଦେଇଛନ୍ତି ସେମାନେ ହେଲେ ହଟି ସିଂହ, କୁଞ୍ଜଲ ସିଂହ, ବୈର ସିଂହ, ଆଇରି ସିଂହ ଏବଂ ଗୋବିନ୍ଦ ସିଂହ। ଶହୀଦ ଯୋଦ୍ଧା ମାଧୋ ସିଂହଙ୍କ ବଳିଦାନକୁ ଚିରସ୍କରଣୀୟ ରଖିବା ପାଇଁ ରାଜ୍ୟ ସରକାର 1997 ଆଜିର ଦିନକୁ ବୀରତା ଦିବସ ଭାବେ ପାଳନ କରିଆସୁଛନ୍ତି। ବରଗଡ଼ର ଘେଷ୍ଠାରେ ଆଜି ପୂର୍ବାହ୍ନ 10:00 ହେବାକୁ ଥିବା ଶହୀଦ ମାଧୋ ସିଂହ ସ୍କୃତି ସମାରୋହ ଏବଂ ରାଜ୍ୟସ୍ତରୀୟ ବୀରତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ମହୋତ୍ସବ ଚଇତି ଗତକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ କାର୍ଯ୍ୟକ୍ରମରେ ସାଂସଦ ସପ୍ତଗିରି ଉଲ୍ଲାକା ଯୋଗଦେଇ ରାୟଗଡ଼ାକୁ ଦେଶର 1 ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ପ୍ରୟାସ କରାଯିବା ଏବଂ ଚଇତି ପାଇଁ ଏକ ସ୍ଥାୟୀ ଜାଗା ଚିହ୍ନଟ ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ବିମଳାଗଡ଼ ସହିତ 69 ରେଳ ଷ୍ଟେସନକୁ ନବୀକରଣ କରାଯାଇଛି। ନବୀକରଣ କାର୍ଯ୍ୟ ଦ୍ୱାରା ଷ୍ଟେସନକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଏବଂ ଯାତ୍ରୀ ଅନୁକୂଳ କରାଯିବ। ବିମଳାଗଡ଼ ଷ୍ଟେସନରେ ଏକ ନୂତନ ଷ୍ଟେସନ କୋଠା, ଉନ୍ନତ ପ୍ଲାଟଫର୍ମ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଆଦି କରାଯାଇଛି। ଭଦ୍ରକ ସହରର ଅପତିବିନ୍ଧା ଛକଠାରୁ ଶନିମନ୍ଦିର ଛକ ପର୍ଯ୍ୟନ୍ତ 17.5 କୋଟି ଟଙ୍କା ବ୍ୟୟରେ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ଦୁଇଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆରମ୍ଭ ହୋଇଛି। ଜିଲ୍ଲାର ସଫଳ ମାଛଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଯାଇଛି। ରାଶେଶ୍ୱରଙ୍କ ରାସଲୀଳା ପ୍ରଦର୍ଶିତ ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଗତ 2 ଧରି ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ଗତକାଲି ଉଦ୍ଯାପିତ ହୋଇଯାଇଛି। ମହିଳା ଓ କନ୍ୟାମାନଙ୍କ ଉପରେ ଦେଖାଦେଉଥିବା ହିଂସା ଏବଂ ଆଇନଗତ ସୁରକ୍ଷା ବାବଦରେ ଗତକାଲି ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:35ରେ।